ଓମ୍ ଶାନ୍ତି। 1/4/2024 ସାକାର ମହାବାକ୍ୟ। ଆଜି ବାବା କହିଛନ୍ତି, ମିଠେ ବଚେ, ତୁମର ଏହି ଜୀବନ ଦେବତାମାନଙ୍କଠାରୁ ମଧ୍ୟ ଉତ୍ତମ, କାରଣ ତୁମେ ଏବେ ରଚୟିତା ଏବଂ ରଚନାକୁ ୟଥାର୍ଥ ଭାବରେ ଜାଣି ଆସ୍ତିକ ହୋଇଛ। ପ୍ରଶ୍ନ ହେଉଛି, ସଙ୍ଗମ ଯୁଗୀ ଈଶ୍ୱରୀୟ ପରିବାରର ବିଶେଷତା କ'ଣ ଯାହାକି ସାରା କଳ୍ପରେ ହୋଇପାରିବ ନାହିଁ? ଉତ୍ତର ହେଉଛି, ଏହି ସମୟରେ ହିଁ ସ୍ୱୟଂ ଈଶ୍ୱର ବାପା ହୋଇ ତୁମର ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଛନ୍ତି, ଶିକ୍ଷକ ହୋଇ ରାଜଯୋଗର ପାଠ ପଢ଼ାଉଛନ୍ତି ଏବଂ ସଦ୍ଗୁରୁ ହୋଇ ତୁମକୁ ସୁନ୍ଦର ଫୁଲ ଅର୍ଥାତ୍ ପବିତ୍ର କରି ସାଥିରେ ଘରକୁ ନେଇଯାଉଛନ୍ତି। ସତ୍ୟ ଯୁଗରେ ଦେବୀ ପରିବାର ରହିବ, କିନ୍ତୁ ଏଭଳି ଈଶ୍ୱରୀୟ ପରିବାର ନଥିବ। ତୁମେ ପିଲାମାନେ ଏବେ ବେହଦ୍ର ସନ୍ନ୍ୟାସୀ ମଧ୍ୟ ଅଟ ଏବଂ ରାଜଯୋଗୀ ମଧ୍ୟ ଅଟ, କାରଣ ସତ୍ୟଯୁଗୀ ରାଜତ୍ୱ ପ୍ରାପ୍ତ କରିବା ପାଇଁ ତୁମେମାନେ ରାଜଯୋଗର ପାଠ ପଢ଼ୁଛ। ଓମ୍ ଶାନ୍ତି। ଏହା ହେଉଛି ସ୍କୁଲ ବା ପାଠଶାଳା। କାହାର ପାଠଶାଳା? ଆତ୍ମାମାନଙ୍କର ପାଠଶାଳା। ଏ କଥା ତ ନିଶ୍ଚିତ ଯେ ଆତ୍ମା ଶରୀର ବିନା କିଛି ବି ଶୁଣିପାରିବ ନାହିଁ। ଯଦି ଆତ୍ମାମାନଙ୍କର ପାଠଶାଳା ବୋଲି କୁହାଯାଉଛି, ତେବେ ବୁଝିଯିବା ଦରକାର, ଆତ୍ମା ଶରୀରକୁ ଛାଡ଼ି ତ କିଛି ବି ବୁଝିପାରିବ ନାହିଁ, ତେଣୁ ଜୀବାତ୍ମା କହିବାକୁ ପଡୁଛି। କିନ୍ତୁ ସବୁ ପାଠଶାଳା ତ ଜୀବାତ୍ମାମାନଙ୍କ ପାଇଁ ଉଦ୍ଦିଷ୍ଟ, ତେଣୁ ଏହାକୁ ଆତ୍ମାମାନଙ୍କର ପାଠଶାଳା କୁହାଯାଉଛି ଏବଂ ଏଠାରେ ପରମପିତା ପରମାତ୍ମା ଆସି ଶିକ୍ଷା ଦେଉଛନ୍ତି। ତାହା ହେଉଛି ଶରୀର ନିର୍ବାହର ଶିକ୍ଷା। ଏହା ହେଉଛି ଆତ୍ମନିର୍ବାହର ଶିକ୍ଷା, ଯାହାକି ବେହଦ୍ର ପିତା ଶିଖାଉଛନ୍ତି, ତେଣୁ ଏହା ଈଶ୍ୱର ପିତାଙ୍କର ୟୁନିଭର୍ସିଟି ଅର୍ଥାତ୍ ବିଶ୍ୱବିଦ୍ୟାଳୟ ହୋଇଗଲା। ଭଗବାନ ଉବାଜ ଲେଖା ଅଛି ନା, ଏହା ଭକ୍ତି ମାର୍ଗ ନୁହେଁ, ଏହା ହେଉଛି ପାଠପଢା। ସ୍କୁଲରେ ପାଠ ପଢାଯାଇଥାଏ, ଭକ୍ତି ତ ମନ୍ଦିର ମସଜିଦ ଇତ୍ୟାଦି ସ୍ଥାନରେ ହୋଇଥାଏ। ଏଠାରେ କିଏ ପଢ଼ାଉଛନ୍ତି? ଭଗବାନ ଉବାଜ। ଅନ୍ୟ କୌଣସି ପାଠଶାଳାରେ ଭଗବାନ ଉବାଜ ନଥାଏ, କେବଳ ଏହା ଏକମାତ୍ର ସ୍ଥାନ ଯେଉଁଠାରେ ଭଗବାନ ଉବାଜ ରହିଛି। ସର୍ବୋଚ୍ଚ ଭଗବାନଙ୍କୁ ହିଁ ଜ୍ଞାନର ସାଗର କୁହାଯାଇଛି, ସିଏ ହିଁ ଏହି ଜ୍ଞାନ ପ୍ରଦାନ କରିପାରିବେ। ବାକି ସବୁ ହେଉଛି ଭକ୍ତି ମାର୍ଗ। ଏହି ଭକ୍ତି ଦ୍ୱାରା ସଦ୍ଗତି ହୋଇନଥାଏ, ଏକଥା ବାବା ବୁଝାଉଛନ୍ତି। ସମସ୍ତଙ୍କର ସଦ୍ଗତିଦାତା ହେଉଛନ୍ତି ଏକମାତ୍ର ପରମାତ୍ମା, ସେ ହିଁ ଆସି ରାଜଯୋଗ ଶିଖାଉଛନ୍ତି। ଆତ୍ମା ଶରୀର ଦ୍ୱାରା ଶୁଣୁଛି, ଅନ୍ୟ କୌଣସି ଧର୍ମ ଶାସ୍ତ୍ର ଇତ୍ୟାଦିରେ ଭଗବାନ ଉବାଜ ଶବ୍ଦ ନାହିଁ। ଏକମାତ୍ର ଭାରତରେ ହିଁ ଶିବ ଜୟନ୍ତୀ ପାଳନ କରାଯାଉଛି। ଭଗବାନ ତ ନିରାକାର ଅଟନ୍ତି, ତେବେ ଶିବ ଜୟନ୍ତୀ କିପରି ପାଳନ କରୁଛନ୍ତି? ଜୟନ୍ତୀ ସେତେବେଳେ ପାଳିତ ହୋଇଥାଏ ଯେତେବେଳେ ଶରୀରରେ ପ୍ରବେଶ କରିଥାନ୍ତି। ବାବା କହୁଛନ୍ତି, ମୁଁ ତ କେବେ ହେଲେ ଗର୍ଭରେ ପ୍ରବେଶ କରୁନାହିଁ। ତୁମେ ସମସ୍ତେ ଗର୍ଭରେ ପ୍ରବେଶ କରୁଛ, 84 ଜନ୍ମ ନେଉଛ। ଏହି ଲକ୍ଷ୍ମୀ ନାରାୟଣ ସବୁଠାରୁ ଅଧିକ ଜନ୍ମ ନେଇଥାନ୍ତି, 84 ଜନ୍ମ ନେଇ ପୁଣି ଶ୍ୟାମଳ ଗାଉଁଲି ପିଲା ହେଉଛନ୍ତି। ଲକ୍ଷ୍ମୀ ନାରାୟଣ କୁହ ବା ରାଧା କୃଷ୍ଣ କୁହ, ରାଧା କୃଷ୍ଣ ଅର୍ଥାତ୍ ବାଲ୍ୟାବସ୍ଥା, ସିଏ ସ୍ୱର୍ଗରେ ଜନ୍ମ ନେଇଥାନ୍ତି, ଯାହାକୁ ବୈକୁଣ୍ଠ ମଧ୍ୟ କୁହାଯାଉଛି। ପ୍ରଥମ ନମ୍ବର ଜନ୍ମ କୃଷ୍ଣଙ୍କର, ତେଣୁ 84 ଜନ୍ମ ମଧ୍ୟ କୃଷ୍ଣ ହିଁ ନେଉଛନ୍ତି। ଶ୍ୟାମଳରୁ ସୁନ୍ଦର ଓ ସୁନ୍ଦରରୁ ଶ୍ୟାମଳ, କୃଷ୍ଣ ସମସ୍ତଙ୍କର ପ୍ରିୟ ଅଟନ୍ତି। କୃଷ୍ଣ ତ ନୂଆ ଦୁନିଆରେ ହିଁ ଜନ୍ମ ନେଇଥାନ୍ତି, ପୁଣି ପୁନର୍ଜନ୍ମ ନେଇ ପୁରୁଣା ଦୁନିଆକୁ ଆସିଲେ ଶ୍ୟାମଳ ହୋଇଯାଉଛନ୍ତି। ସୃଷ୍ଟିରେ ଖେଳ ହିଁ ଏହିଭଳି ତିଆରି ହୋଇଛି। ଭାରତ ପ୍ରଥମେ ସତ୍ତ୍ୱପ୍ରଧାନ ସୁନ୍ଦର ଥିଲା, ଏବେ କଳା ଅର୍ଥାତ୍ ତମ ପ୍ରଧାନ ହୋଇଯାଇଛି। ବାବା କହୁଛନ୍ତି, ଏତେ ସବୁ ଆତ୍ମାମାନେ ମୋର ସନ୍ତାନ ଅଟନ୍ତି, ଏବେ ସମସ୍ତେ କାମଗ୍ନିରେ ଭସିଭୂତ ହୋଇ କଳା ଅର୍ଥାତ୍ ପତିତ ହୋଇଯାଉଛନ୍ତି। ମୁଁ ଆସି ସମସ୍ତଙ୍କୁ ଘରକୁ ଫେରାଇ ନେଉଛି। ସୃଷ୍ଟିଚକ୍ର ଏହିଭଳି ଘୁରୁଛି, ଫୁଲର ବଗିଚା ପୁଣି କଣ୍ଟାର ଜଙ୍ଗଲ ହୋଇଯାଇଛି। ବାବା ବୁଝାଉଛନ୍ତି, ତୁମେ ପିଲାମାନେ କେତେ ସୁନ୍ଦର ବିଶ୍ୱର ମାଲିକ ଥିଲ, ଏବେ ପୁନର୍ବାର ମାଲିକ ହେଉଛ। ଏହି ଲକ୍ଷ୍ମୀନାରାୟଣ ବିଶ୍ୱର ମାଲିକ ଥିଲେ, ଲକ୍ଷ୍ମୀନାରାୟଣ 84 ଜନ୍ମ ଭୋଗ କରି ପୁନର୍ବାର ଏହିଭଳି ହେଉଛନ୍ତି, ଅର୍ଥାତ୍ ତାଙ୍କର ଆତ୍ମା ଏବେ ଈଶ୍ୱରୀୟ ଶିକ୍ଷା ଗ୍ରହଣ କରୁଛି। ତୁମେମାନେ ଜାଣୁଛ, ସତ୍ୟଯୁଗରେ ଅପାର ସୁଖ ଥାଏ, ଯେଉଁଥିପାଇଁ ବାବାଙ୍କୁ ମନେ ପକାଇବାର ଆବଶ୍ୟକତା ନଥାଏ। ଗାୟନ ମଧ୍ୟ ରହିଛି, ଦୁଃଖରେ ସମସ୍ତେ ସ୍ମରଣ କରନ୍ତି, କାହାର ସ୍ମରଣ କରନ୍ତି? ବାବାଙ୍କର। ତୁମକୁ ଏତେ ସମସ୍ତଙ୍କ ସ୍ମରଣ କରିବାର ନାହିଁ। ଭକ୍ତିରେ କେତେ ସ୍ମରଣ କରୁଛନ୍ତି କିନ୍ତୁ କିଛି ବି ଜାଣିନାହାନ୍ତି। କୃଷ୍ଣ କେବେ ଆସିଥିଲେ, ସେ କିଏ ଥିଲେ କିଛି ବି ଜାଣିନାହାନ୍ତି। କୃଷ୍ଣ ଏବଂ ନାରାୟଣଙ୍କ ମଧ୍ୟରେ ଥିବା ପ୍ରଭେଦକୁ ମଧ୍ୟ ଜାଣିନାହାନ୍ତି। ଶିବ ବାବା ସର୍ବୋଚ୍ଚ ଅଟନ୍ତି, ପୁଣି ତାଙ୍କ ପରେ ବ୍ରହ୍ମା, ବିଷ୍ଣୁ, ଶଙ୍କର, କିନ୍ତୁ ସେମାନଙ୍କୁ ଦେବତା କୁହାଯାଏ। ଲୋକମାନେ ତ ସମସ୍ତଙ୍କୁ ଭଗବାନ ବୋଲି କହିଦେଉଛନ୍ତି, ସର୍ବବ୍ୟାପୀ କହିଦେଉଛନ୍ତି। ବାବା କହୁଛନ୍ତି ସର୍ବବ୍ୟାପୀ ତ ମାୟା, ଅର୍ଥାତ୍ ପାଞ୍ଚ ବିକାର, ଯାହା ସମସ୍ତଙ୍କ ଭିତରେ ରହିଛି। ସତ୍ୟ ଯୁଗରେ କୌଣସି ପ୍ରକାର ବିକାର ନଥାଏ। ମୁକ୍ତିଧାମରେ ମଧ୍ୟ ଆତ୍ମାମାନେ ପବିତ୍ର ରହିଥାନ୍ତି, ଅପବିତ୍ରତାର କୌଣସି କଥା ନଥାଏ। ବର୍ତ୍ତମାନ ରଚୟିତା ବାବା ଏଠାକୁ ଆସି ନିଜର ପରିଚୟ ଦେଉଛନ୍ତି ଏବଂ ଆଦି ମଧ୍ୟ ଅନ୍ତର ରହସ୍ୟକୁ ବୁଝାଉଛନ୍ତି, ଯାହାଦ୍ୱାରା ତୁମେ ଆସ୍ତିକ ହେଉଛ। ତେବେ ତୁମେ ସଙ୍ଗମ ଯୁଗରେ ଥରେ ହିଁ ଆସ୍ତିକ ହେଉଛ, ତେଣୁ ତୁମର ଏହି ଜୀବନ ଦେବତାମାନଙ୍କଠାରୁ ମଧ୍ୟ ଉତ୍ତମ। ଗାୟନ ମଧ୍ୟ ରହିଛି ଯେ ମନୁଷ୍ୟ ଜୀବନ ଦୁର୍ଲଭ ଅଟେ, ଯେତେବେଳେ ପୁରୁଷୋତ୍ତମ ସଙ୍ଗମ ଯୁଗର ସମୟ ଆସେ ସେତେବେଳେ ତୁମମାନଙ୍କର ଜୀବନ ହୀରାତୁଲ୍ୟ ହୋଇଯାଏ। ଲକ୍ଷ୍ମୀ ନାରାୟଣଙ୍କୁ ହୀରାତୁଲ୍ୟ କୁହାଯିବ ନାହିଁ, ତୁମର ଜନ୍ମ ହିଁ ହୀରାତୁଲ୍ୟ। ତୁମେମାନେ ଏବେ ଈଶ୍ୱରୀ ସନ୍ତାନ ହୋଇଛ, ଇଏ କିନ୍ତୁ ହେଉଛନ୍ତି ଦୈବୀ ସନ୍ତାନ। ଏବେ ତୁମେମାନେ ନିଜକୁ ଈଶ୍ୱରୀ ସନ୍ତାନ ବୋଲି କହୁଛ, ଈଶ୍ୱର ଆମର ପିତା, ସିଏ ଆମକୁ ରାଜଯୋଗର ପାଠ ପଢ଼ାଉଛନ୍ତି, କାରଣ ସିଏ ହେଉଛନ୍ତି ଜ୍ଞାନର ସାଗର, ଯିଏକି ରାଜଯୋଗ ଶିଖାଉଛନ୍ତି। ଏହି ଜ୍ଞାନ ଥରେ ମାତ୍ର କେବଳ ସଙ୍ଗମ ଯୁଗରେ ହିଁ ମିଳୁଛି, ଏହା ଉତ୍ତମରୁ ଉତ୍ତମ ହେବାର ଯୁଗ, ଯେଉଁ ଗୁଣ ବିଷୟରେ ଦୁନିଆରେ କେହି ବି ଜାଣିନାହାନ୍ତି, କାରଣ ସମସ୍ତେ କୁମ୍ଭକର୍ଣ୍ଣ ଅଜ୍ଞାନ ନିଦ୍ରାରେ ଶୋଇଛନ୍ତି, ସମସ୍ତଙ୍କର ବିନାଶ ସମ୍ମୁଖରେ ଉପସ୍ଥିତ। ତେଣୁ ପିଲାମାନଙ୍କୁ କାହା ସହିତ ସମ୍ବନ୍ଧ ରଖିବା ଉଚିତ ନୁହେଁ। କୁହାଯାଏ ଅନ୍ତିମ ସମୟରେ ଯିଏ ସ୍ତ୍ରୀକୁ ସ୍ମରଣ କରନ୍ତି, ଅନ୍ତିମ ସମୟରେ ଶିବ ବାବାଙ୍କୁ ସ୍ମରଣ କଲେ ନାରାୟଣ ଭଳି ଜନ୍ମ ପାଇବ। ଏହି ସିଢି ଚିତ୍ର ବହୁତ ଭଲ ଲିଖିତ ଅଛି, ଆମେ ହିଁ ଦେବତା, ପୁଣି ଆମେ ହିଁ କ୍ଷତ୍ରିୟ, ଆଦି ଆଦି। ବର୍ତ୍ତମାନ ରାବଣ ରାଜ୍ୟର ସମୟ, ଯେଉଁ ସମୟରେ ନିଜର ଆଦି ସନାତନ ଦେବୀ ଦେବତା ଧର୍ମକୁ ଭୁଲି ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହୋଇଯାଇଛନ୍ତି, ଏବେ ଏହି ସାରା ଦୁନିଆ ହିଁ ଲଙ୍କା ଅଟେ। ବାସ୍ତବରେ କୌଣସି ସୁନାର ଲଙ୍କା ନଥିଲା। ବାବା କହୁଛନ୍ତି ତୁମେମାନେ ନିଜଠାରୁ ମଧ୍ୟ ମୋର ଅଧିକ ଗ୍ଲାନି କରିଛ, ନିଜ ପାଇଁ ତ 84 ଲକ୍ଷ କହିଲ, କିନ୍ତୁ ମୋତେ କଣେ ଅନୁକଣେ ଅଛି ବୋଲି କହିଦେଲ। ଏହିଭଳି ଅପକାରୀମାନଙ୍କର ମଧ୍ୟ ମୁଁ ଉପକାର କରୁଛି। ବାବା କହୁଛନ୍ତି ଏଥିରେ ତୁମର କିଛି ଦୋଷ ନାହିଁ, ଏହା ଡ୍ରାମାର ଖେଳ। ସତ୍ୟଯୁଗ ଆରମ୍ଭରୁ କଳିଯୁଗ ଶେଷ ପର୍ଯ୍ୟନ୍ତ ଏହି ଖେଳ ଚାଲୁଛି, ଯାହାର ପୁଣି ପୁନରାବୃତ୍ତି ମଧ୍ୟ ହୋଇଚାଲିଛି। ଏହି କଥା ବାବାଙ୍କ ବ୍ୟତୀତ ଅନ୍ୟ କେହି ବି ବୁଝାଇ ପାରିବେ ନାହିଁ। ତୁମେ ସମସ୍ତେ ବ୍ରହ୍ମା କୁମାର, ବ୍ରହ୍ମା କୁମାରୀ ଅଟ। ତୁମେ ବ୍ରାହ୍ମଣମାନେ ଈଶ୍ୱରୀୟ ସନ୍ତାନ ଅଟ, ଈଶ୍ୱର ପରିବାରରେ ବସିଛ, ଯୁଗରେ ଦୈବୀ ପରିବାରରେ ରହିବ। ଏହି ଈଶ୍ୱରୀୟ ପରିବାରରେ ବାବା ତୁମର ପାଳନା କରୁଛନ୍ତି, ରାଜଯୋଗର ପାଠ ପଢ଼ାଉଛନ୍ତି, ପୁଣି ଶୁଦ୍ଧ ପବିତ୍ର କରି ସାଥିରେ ନେଇଯିବେ। ତୁମେ ମଣିଷରୁ ଦେବତା ହେବା ପାଇଁ ଏହି ପାଠ ପଢ଼ୁଛ, ଗ୍ରନ୍ଥରେ ମଧ୍ୟ ରହିଛି ମନୁଷ୍ୟରୁ ଦେବତା କରିବା ପାଇଁ ସମୟ ଲାଗିନଥାଏ, ସେଥିପାଇଁ ପରମାତ୍ମାଙ୍କୁ ଯାଦୁଗର ମଧ୍ୟ କୁହାଯାଏ। ନରକକୁ ସ୍ୱର୍ଗ କରିବା ଯାଦୁର ଖେଳ ଅଟେ ନା, ସ୍ୱର୍ଗରୁ ନରକ ହେବା ପାଇଁ 84 ଜନ୍ମ ନେବାକୁ ପଡୁଛି, କିନ୍ତୁ ନରକରୁ ସ୍ୱର୍ଗ ସେକେଣ୍ଡରେ ହୋଇଯାଉଛି, ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି। ମୁଁ ଆତ୍ମା, ଆତ୍ମାକୁ ଜାଣିଗଲ, ବାବାଙ୍କୁ ମଧ୍ୟ ଜାଣିଗଲ, ଅନ୍ୟ କୌଣସି ମନୁଷ୍ୟ ଆତ୍ମା ବିଷୟରେ କିଛି ବି ଜାଣିନାହାନ୍ତି। ଗୁରୁ ତ ଅନେକ ଅଛନ୍ତି, କିନ୍ତୁ ସଦ୍ଗୁରୁ କେବଳ ଜଣେ, ସଦ୍ଗୁରୁ ଅକାଳ ମଧ୍ୟ କୁହାଯାଇଥାଏ। ପରମ ପିତା ପରମାତ୍ମା ଜଣେ ହିଁ ସଦ୍ଗୁରୁ ଅଟନ୍ତି, କିନ୍ତୁ ଗୁରୁ ତ ଅନେକ, ନିର୍ବିକାରୀ ତ କେହି ବି ନୁହନ୍ତି, ସମସ୍ତେ ତ ବିକାରରୁ ଜନ୍ମ ନେଉଛନ୍ତି। ଏବେ ରାଜଧାନୀ ସ୍ଥାପନା ହେଉଛି, ତୁମେ ସମସ୍ତେ ଏଠାରେ ରାଜତ୍ୱ ପ୍ରାପ୍ତ କରିବା ପାଇଁ ପାଠ ପଢ଼ୁଛ, ତୁମେମାନେ ରାଜଯୋଗୀ ବେହଦ୍ର ସନ୍ନ୍ୟାସୀ ଅଟ। ବାବା ଆସି ସମସ୍ତଙ୍କୁ ସଦ୍ଗତି ଦେଇ ସୁଖୀ କରୁଛନ୍ତି, ମୋତେ ହିଁ ସଦ୍ଗୁରୁ ଅକାଳ ମୂରତ କୁହାଯାଉଛି। ସେଠାରେ ସତ୍ୟଯୁଗରେ ବାରମ୍ବାର ଶରୀର ତ୍ୟାଗ କରିନଥାନ୍ତି, କାଳର ବଶୀଭୂତ ହୋଇନଥାନ୍ତି। ତୁମର ଆତ୍ମା ଅବିନାଶୀ, କିନ୍ତୁ ଆତ୍ମା ପତିତରୁ ପବିତ୍ର ହୋଇଥାଏ, ଆତ୍ମା ନିର୍ଲେପ ନୁହେଁ। ଏହି ଡ୍ରାମାର ରହସ୍ୟକୁ ବାବା ହିଁ ବୁଝାଉଛନ୍ତି। ରଚୟିତା ହିଁ ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟକୁ ବୁଝାଇବେ ନା। ଜ୍ଞାନର ସାଗର ପିତା ସେ ହିଁ ଜଣେ ଅଟନ୍ତି। ସେ ତୁମକୁ ମନୁଷ୍ୟରୁ ଦେବତା ଦୁଇ ମୁକୁଟଧାରୀ କରୁଛନ୍ତି। ତୁମର ଜୀବନ କୌଡ଼ି ତୁଲ୍ୟ ଥିଲା, ଏବେ ପୁଣି ହୀରା ତୁଲ୍ୟ ହେଉଛି। ବାବା ହମସୁ ସୋହମ ମନ୍ତ୍ର ସମ୍ବନ୍ଧରେ ମଧ୍ୟ ବୁଝାଉଛନ୍ତି। ସେମାନେ କହୁଛନ୍ତି ହମସୁ ସୋହମ ଅର୍ଥାତ୍ ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା। ବାବା କହୁଛନ୍ତି ଆତ୍ମା ହିଁ ପରମାତ୍ମା କିପରି ହୋଇପାରିବ। ବାବା ତୁମକୁ ବୁଝାଉଛନ୍ତି ଆମେ ଆତ୍ମାମାନେ ଏହି ସମୟରେ ବ୍ରାହ୍ମଣ ହୋଇଛୁ, ପୁଣି ଆମେ ଆତ୍ମାମାନେ ବ୍ରାହ୍ମଣରୁ ଦେବତା ହେବୁ, ପୁଣି କ୍ଷତ୍ରିୟ, ପୁଣି ଶୂଦ୍ର ଏବଂ ଶୂଦ୍ରରୁ ପୁଣି ବ୍ରାହ୍ମଣ। ସବୁଠାରୁ ଶ୍ରେଷ୍ଠ ଜନ୍ମ ତୁମର ଅଟେ। ଏହା ହେଉଛି ଈଶ୍ୱରୀୟ ଘର। ତୁମେ କାହା ପାଖରେ ବସିଛ? ମାତା ପିତାଙ୍କ ପାଖରେ। ତୁମେ ସମସ୍ତେ ଭାଇ ଭଉଣୀ ଅଟ। ବାବା ଆତ୍ମାମାନଙ୍କୁ ଶିକ୍ଷା ଦେଉଛନ୍ତି ତୁମେ ସମସ୍ତେ ମୋର ସନ୍ତାନ, ମୋର ସମ୍ପତ୍ତିର ଅଧିକାରୀ ହେଉଛ। ପରମାତ୍ମା ପିତାଙ୍କଠାରୁ ପ୍ରତ୍ୟେକ ସନ୍ତାନ ସମ୍ପତ୍ତି ନେଇପାରିବେ। ଛୋଟ ବଡ଼ ବୃଦ୍ଧ ପ୍ରତ୍ୟେକଙ୍କୁ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଧିକାର ଅଛି। ତେଣୁ ପିଲାମାନଙ୍କୁ ମଧ୍ୟ ଏକଥା ବୁଝାଅ ଯେ ନିଜକୁ ଆତ୍ମା ମନେ କର ଏବଂ ବାବାଙ୍କୁ ମନେ ପକାଅ, ତେବେ ପାପ ନାଶ ହେବ। ଭକ୍ତି ମାର୍ଗର ଆତ୍ମା ଏକଥାକୁ କିଛି ହେଲେ ବୁଝିପାରିବେ ନାହିଁ। ଆଚ୍ଛା, ମିଠା ମିଠା ଶିକିଲଧ୍ୟ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମର ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ, ନମସ୍ତେ। ରାତ୍ରିର କ୍ଲାସ ପିଲାମାନେ ବାବାଙ୍କୁ ଯଥାର୍ଥ ରୂପେ ଜାଣୁଛନ୍ତି ଏବଂ ଏକଥା ମଧ୍ୟ ଜାଣୁଛନ୍ତି ଯେ ବାବା ରାଜଯୋଗର ପାଠ ପଢ଼ାଉଛନ୍ତି। ତାଙ୍କଠାରୁ ଏବେ ଅବିନାଶୀ ସମ୍ପତ୍ତି ମିଳିବାକୁ ଯାଉଛି, କିନ୍ତୁ ମୁସ୍କିଲର କଥା ଏଇଆ ଯେ ମାୟା ଭୁଲାଇ ଦେଉଛି, କୌଣସି ନା କୌଣସି ବିଘ୍ନ ସୃଷ୍ଟି କରିଦେଉଛି, ଯେପରିକି ପିଲାମାନେ ଡରି ଯାଆନ୍ତୁ। ସେଥିମଧ୍ୟରୁ ପ୍ରଥମ ନମ୍ବର ହେଉଛି ବିକାରଗ୍ରସ୍ତ ହେବା, ଆଖି ଧୋକା ଦେଇଦେଉଛି। ତେବେ ଏଠାରେ ଆଖି ତାଡ଼ି ଦେବାର କଥା କୁହାଯାଉ ନାହିଁ, ବାବା ଜ୍ଞାନର ନେତ୍ର ଦେଉଛନ୍ତି। ତେଣୁ ଜ୍ଞାନ ଏବଂ ଅଜ୍ଞାନର ଯୁଦ୍ଧ ଚାଲୁଛି, ଜ୍ଞାନ ଅର୍ଥାତ୍ ବାବା, ଅଜ୍ଞାନ ଅର୍ଥାତ୍ ମାୟା। ଏହି ଯୁଦ୍ଧ ବହୁତ ଭୟଙ୍କର, ଅଧୋଗତି ହେଉଥିବା ସମୟରେ ବୁଝିପାରନ୍ତି ନାହିଁ, ପରେ ବୁଝିପାରନ୍ତି ଯେ ମୋର ଅଧୋଗତି ହୋଇଯାଉଛି, ମୁଁ ନିଜର ବହୁତ ଅକଲ୍ୟାଣ କରିଛି। ମାୟା ଥରେ ହରାଇ ଦେଲେ ପୁନର୍ବାର ନିଜର ଉନ୍ନତି କରିବା ମୁସ୍କିଲ ହୋଇଯାଏ। ଅନେକ ପିଲା କହିଥାନ୍ତି ଆମେ ଧ୍ୟାନରେ ଯାଉଛୁ, କିନ୍ତୁ ସେଥିରେ ମଧ୍ୟ ମାୟା ପ୍ରବେଶ କରିଯାଉଛି। ଏକଥା କିନ୍ତୁ ଜଣାପଡ଼ିନଥାଏ। ମାୟାର ବଶୀଭୂତ ହୋଇ ଚୋରି କରିଥାନ୍ତି, ମିଥ୍ୟା କହିଥାନ୍ତି। ଯଦି ମାୟାର ବଶବର୍ତ୍ତୀ ହୋଇଗଲେ ତେବେ କ'ଣ ନ କରନ୍ତି? ସେ ସବୁ କଥା ନ କହିଲେ ଭଲ। ମାୟା ବହୁତ ଖରାପ ଅବସ୍ଥାକୁ ନେଇଯାଇଥାଏ। ଶୁଦ୍ଧ ପବିତ୍ର ହେଉ ହେଉ ପୁଣି ଅଶୁଦ୍ଧ ଅପବିତ୍ର ହୋଇଯାଉଛନ୍ତି। ମାୟା ଏଭଳି ଶକ୍ତିଶାଳୀ ଯେ ଘଡ଼ି ଘଡ଼ି ନିମ୍ନଗାମୀ କରାଇ ଦେଉଥାଏ। ପିଲାମାନେ କହୁଛନ୍ତି ବାବା ଆମେ ଘଡ଼ି ଘଡ଼ି ଭୁଲି ଯାଉଛୁ, ଏକମାତ୍ର ବାବା ହିଁ ଆସି ପୁରୁଷାର୍ଥ କରାଉଛନ୍ତି। କିନ୍ତୁ ଯଦି କାହାର ଭାଗ୍ୟରେ ନଥିବ ତେବେ ପୁରୁଷାର୍ଥ ମଧ୍ୟ କରିପାରିବେ ନାହିଁ, ଏଠାରେ କାହାର ବିଶେଷ ଧ୍ୟାନ ଦେଇପାରିବେ ନାହିଁ। ନା ବାବା କାହାକୁ ସମସ୍ତଙ୍କଠାରୁ ଅଧିକ ପାଠ ପଢ଼ାଉଛନ୍ତି, ଦୁନିଆର ପାଠପଢ଼ାରେ ତ ଏକ୍ସଟ୍ରା ପାଠ ପଢ଼ାଇବା ପାଇଁ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥାନ୍ତି। ବାବା ତ ଭାଗ୍ୟ ଗଢ଼ିବା ପାଇଁ ସମସ୍ତଙ୍କୁ ଏକାଭଳି ପଢ଼ାଉଛନ୍ତି। ଜଣ ଜଣଙ୍କୁ ଅଲଗା ଅଲଗା ପଢ଼ାଇବା କେତେ ଦୂର ସମ୍ଭବ ହେବ? କେତେ ଅଧିକ ସଂଖ୍ୟାରେ ପିଲାମାନେ ଅଛନ୍ତି ଦୁନିଆର ପାଠପଢ଼ାରେ? ଯଦି ଏହି ବଡ଼ ଲୋକର ପିଲା ହୋଇଥିବେ, ଅଧିକ ଖର୍ଚ୍ଚ କରିବାର ସାମର୍ଥ୍ୟ ଥିବ, ତେବେ ତାଙ୍କୁ ଅଧିକ ପାଠ ପଢ଼ାଇଥାନ୍ତି। ଶିକ୍ଷକ ମଧ୍ୟ ଜାଣିଥାନ୍ତି ଯେ ଇଏ ଶିକ୍ଷାରେ ଦୁର୍ବଳ, ତେଣୁ ତାଙ୍କୁ ଶିକ୍ଷା ଦେଇ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପାଇଁ ଯୋଗ୍ୟ କରିଥାନ୍ତି। କିନ୍ତୁ ବାବା ଏଭଳି କରୁନାହାନ୍ତି, ବାବା ସମସ୍ତଙ୍କୁ ଏକାଭଳି ପାଠ ପଢ଼ାଉଛନ୍ତି। ତାହା ହେଉଛି ଶିକ୍ଷକଙ୍କର ଅଧିକ ପୁରୁଷାର୍ଥ କରାଇବା। ଏଠାରେ ବାବା କାହାକୁ ଅଲଗା ଅଧିକ କିଛି ପୁରୁଷାର୍ଥ କରାଉନାହାନ୍ତି, ଅଧିକ ପୁରୁଷାର୍ଥ ଅର୍ଥାତ୍ ଶିକ୍ଷକ କିଛି ନା କିଛି କୃପା କରୁଛନ୍ତି। ହଁ, ଏଥିପାଇଁ ପଇସା ନେଇଥାନ୍ତି, ବିଶେଷ ସମୟ ଦେଇ ପାଠ ପଢ଼ାଇଥାନ୍ତି, ଯାହାଦ୍ୱାରା ସେ ଅଧିକ ପାଠ ପଢ଼ି ବୁଦ୍ଧିମାନ ହୋଇଯାଆନ୍ତି। ଏଠାରେ ତ ଅଧିକ କିଛି ପଢ଼ିବାର କଥା ହିଁ ନାହିଁ, ୟାଙ୍କର ତ ଗୋଟିଏ କଥା, ଗୋଟିଏ ହିଁ ମହାମନ୍ତ୍ର ଦେଇଥାନ୍ତି, ମନ ମନାଭବ। ବାବାଙ୍କୁ ମନେ ପକାଇବା ଦ୍ୱାରା କ'ଣ ହୋଇଥାଏ, ଏହା ତ ତୁମେ ପିଲାମାନେ ବୁଝୁଛ। ବାବା ତ ପତିତ ପାବନ ଅଟନ୍ତି, ଜାଣୁଛ ତାଙ୍କୁ ମନେ ପକାଇବା ଦ୍ୱାରା ଆମେ ପବିତ୍ର ହୋଇଯିବୁ। ଆଚ୍ଛା ଶୁଭରାତ୍ରି ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର ସାରା ଦୁନିଆ ଏବେ ଶ୍ମଶାନ ହେବାକୁ ଯାଉଛି ବିନାଶ ସମ୍ମୁଖରେ ଉପସ୍ଥିତ ସେଥିପାଇଁ ବାବାଙ୍କ ବ୍ୟତୀତ ଅନ୍ୟ କାହା ସହିତ ସମ୍ବନ୍ଧ ରଖିବାର ନାହିଁ ଶେଷ ସମୟରେ ଯେପରି ଏକମାତ୍ର ବାବା ହିଁ ମନେ ରହିବେ। ଦ୍ୱିତୀୟ ନମ୍ବର ଶ୍ୟାମରେ ସୁନ୍ଦର ପତିତରୁ ପବିତ୍ର ହେବାର ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ ଏହି ସମୟରେ ହିଁ ହେଉଛି ଉତ୍ତମ ପୁରୁଷର ପୁରୁଷ ହେବାର ସମୟ ସଦା ସର୍ବଦା ଏହି ସ୍ମୃତିରେ ରହି ନିଜକୁ କୌଡ଼ିରୁ ହୀରା ସଦୃଶ କରିବାକୁ ହେବ। ବରଦାନ ଜ୍ଞାନ ଧନ ଆଧାରରେ ପ୍ରକୃତିର ସମସ୍ତ ସାଧନ ଗୁଡ଼ିକୁ ପ୍ରାପ୍ତ କରୁଥିବା ପଦମା ପଦମ ପତି ଭବ ଜ୍ଞାନ ଧନ ସ୍ଥୂଳ ଧନର ପ୍ରାପ୍ତି ସ୍ୱତଃ ହିଁ କରାଇଥାଏ ଯେଉଁଠାରେ ଜ୍ଞାନର ଧନ ରହିଛି ସେଠାରେ ପ୍ରକୃତି ଆପେ ଆପେ ଦାସୀ ହୋଇଯାଏ ଜ୍ଞାନ ଧନ ଦ୍ୱାରା ପ୍ରକୃତିର ସମସ୍ତ ସାଧନ ସ୍ୱତଃ ହିଁ ପ୍ରାପ୍ତ ହୋଇଯାଏ ସେଥିପାଇଁ ଜ୍ଞାନ ଧନ ସବୁ ପ୍ରକାରର ଧନର ରାଜା ଅଟେ ଯେଉଁଠାରେ ରାଜା ଅଛନ୍ତି ସେଠାରେ ସବୁ ପ୍ରକାରର ପଦାର୍ଥ ସ୍ୱତଃ ହିଁ ପ୍ରାପ୍ତ ହୋଇଥାଏ ଏହି ଜ୍ଞାନ ଧନ ହିଁ ପଦ୍ମା ପଦମ୍ପତି କରିବା ବାଲା ଅଟେ ପରମାର୍ଥ ଅର୍ଥାତ୍ ଈଶ୍ୱରୀୟ ସେବାରେ ଏବଂ ବ୍ୟବହାର ଅର୍ଥାତ୍ ଲୌକିକ କାର୍ଯ୍ୟ ବ୍ୟବହାରରେ ମଧ୍ୟ ସ୍ୱତଃ ହିଁ ସଫଳତା ପ୍ରାପ୍ତ ହୋଇଥାଏ ତେବେ ଜ୍ଞାନ ଧନରେ ଏତେ ଶକ୍ତି ଅଛି ଯାହାକି ଅନେକ ଜନ୍ମ ପର୍ଯ୍ୟନ୍ତ ରାଜାମାନଙ୍କର ରାଜା କରିଦିଏ ସ୍ଲୋଗାନ ମୁଁ କଳ୍ପ କଳ୍ପର ବିଜୟୀ ଅଟେ ଯଦି ଏହିଭଳି ଆତ୍ମିକ ନିଶା ଜାଗ୍ରତ ହୋଇଯିବ ତେବେ ସହଜରେ ମାୟାଜିତ ହୋଇଯିବ। ଆଚ୍ଛା ଓମ୍ ଶାନ୍ତି।